ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ତାମିଲନାଡୁର କଳ୍ପକମ୍ରେ ସ୍ୱଦେଶୀ ନିର୍ମିତ ରିଆକ୍ଟର ଭାରତର ପରମାଣୁ ଶକ୍ତି କାର୍ଯ୍ୟକ୍ରମରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ, କହିଲେ ପ୍ରଧାନମନ୍ତ୍ରୀ. ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ. ସଂସଦର ଉଭୟ ସଦନରେ ଅଗ୍ରାହ୍ୟ ହେଲା ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଆଗତ ମହାଅଭିଯୋଗ ପ୍ରସ୍ତାବ. ହର୍ମୁଜ୍ ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରିବାରେ ବିଫଳ ହେଲେ ଇରାନ ବିରୁଦ୍ଧରେ ଆକ୍ରମଣ ଅଧିକ ତୀବ୍ର ହେବ ବୋଲି ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି, ଏବଂ ବର୍ଷା ଯୋଗୁଁ ସମ୍ଭବ ହୋଇନାହିଁ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍. ତାମିଲନାଡୁର କଳ୍ପକମ୍ରେ ସ୍ୱଦେଶୀ ଭାବରେ ପ୍ରସ୍ତୁତ ତଥା ନିର୍ମିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡ୍ର ରିଆକ୍ଟର ଭାରତର ପରମାଣୁ ଶକ୍ତି କାର୍ଯ୍ୟକ୍ରମରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବେସାମରିକ ପରମାଣୁ ଯାତ୍ରାରେ ଭାରତ ପାଇଁ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ ସାବ୍ୟସ୍ତ ହେବ. ଦେଶର ତ୍ରିସ୍ତରୀୟ ପରମାଣୁ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଏହି ପଦକ୍ଷେପ ଅଧିକ ଗତିଶୀଳ କରିଛି. ରିଆକ୍ଟରର ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଦେଶର ବୈଜ୍ଞାନିକଙ୍କ ଦକ୍ଷତା ଏବଂ ବୈଷୟିକ ଉଦ୍ୟୋଗର ଶକ୍ତିକୁ ଏହା ପ୍ରତିଫଳନ କରୁଛି. ଦେଶର ତୃତୀୟ ପର୍ଯ୍ୟାୟ ପରମାଣୁ ଯାତ୍ରାରେ ଥୋରିୟମ୍ ଭଣ୍ଡାର ଉପଯୋଗ ଉପରେ ଏହି ଅବସରରେ ସେ ଆଲୋକପାତ କରିଛନ୍ତି. ବର୍ତ୍ତମାନର ସମୟ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିବା ସହ ଏଥିରେ ସାମିଲ ହୋଇଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି. 500 MW ବିଶିଷ୍ଟ ଏହି ବୈଦ୍ୟୁତିକ ରିଆକ୍ଟର ତାମିଲନାଡୁର କଳ୍ପକମ୍ରେ ଅବସ୍ଥିତ ଏବଂ ଦେଶର ନାଭିକୀୟ ବିଦ୍ୟୁତ୍ ନିଗମ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଛି. ଦେଶର ଦୀର୍ଘକାଳୀନ ପରମାଣୁ ରଣନୀତିର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି. ଏହି ରିଆକ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ରୁଷ ପରେ ଭାରତ ବାଣିଜ୍ୟିକ ଦ୍ରୁତ ପର୍ଯ୍ୟାୟ ବିଶିଷ୍ଟ ରିଆକ୍ଟର ପ୍ରସ୍ତୁତ କରିବାରେ ବିଶ୍ୱର ଦ୍ୱିତୀୟ ଦେଶ ହେବ. ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସରକାରୀ ଦୃଷ୍ଟିକୋଣ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମିଶାଇ 200+ ଶିଳ୍ପୋଦ୍ୟୋଗ ଅଂଶୀଦାର ପାଲଟିଛନ୍ତି. ପରବର୍ତ୍ତୀ ପର୍ଯ୍ୟାୟରେ ଥୋରିୟମ୍ 232 ଏବଂ ୟୁରାନିୟମ୍ 233 ଉତ୍ପାଦନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ. ଏହା ଦେଶର ପରମାଣୁ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଅଧିକ ବ୍ୟାପକ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେଉଛି. ଆସାମ, କେରଳମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତା ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ପ୍ରଚାରର ଶେଷ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି। ଜନସମାବେଶ, ରୋଡ୍ ଶୋ ଆଦି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଜାରି ରହିଛି। ଆସାମରେ 126, କେରଳମ୍ରେ 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ ଗୁରୁବାର ଦିନ ମତଗ୍ରହଣ କରାଯିବ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆସାମର ବାରପେଟା, ହାଜୋଇ ଏବଂ ଦିବ୍ରୁଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ସରକାର ଗଠିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟର ସବୁ ଅଞ୍ଚଳର ବିକାଶ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି। ଗତ 10 ମଧ୍ୟରେ ଆସାମରେ ସୃଷ୍ଟ ଶାନ୍ତି ଏବଂ ସମୃଦ୍ଧିର ବାତାବରଣ ଉପରେ ଶ୍ରୀ ମୋଦି ପ୍ରଚାର ସମୟରେ ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛି। ଗୁଆହାଟୀଠାରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଦଳର ବରିଷ୍ଠ ନେତ୍ରୀ କୁମାରୀ ଶୈଳଜା କହିଛନ୍ତି, ସମସ୍ତଙ୍କ ପାଇଁ ନ୍ୟାୟ ସମାନ ଅଧିକାର ପ୍ରଦାନ କରିବାକୁ କଂଗ୍ରେସ ପ୍ରୟାସ ଜାରି ରଖିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଆସାମ ଗଣପରିଷଦ, ଆସାମ ଜାତୀୟ ପରିଷଦ ଏବଂ ରାଇଜୋର ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ତୀବ୍ର କରିଛନ୍ତି। ପୁଡୁଚେରୀରେ ମଧ୍ୟ ଗତକାଲି ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ରାଲି ଏବଂ ସାଧାରଣ ସଭା ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଡିଏମ୍କେ ନେତା ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ସେଠାରେ ଗତକାଲି ପ୍ରଚାରର ନେତୃତ୍ୱ ନେଇଥିଲେ। କେରଳମ୍ରେ ମଧ୍ୟ ପ୍ରଚାର କାର୍ଯ୍ୟ ଗତିଶୀଳ ହୋଇଛି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃତ୍ୱ ରାଜ୍ୟବ୍ୟାପୀ ସମାବେଶ ଏବଂ ରୋଡ୍ ଶୋ ମାଧ୍ୟମରେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯିବ। ଉଭୟ ରାଜ୍ୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ସେଠାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦର ଉଭୟ ସଦନରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆଗତ ମହାଅଭିଯୋଗ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଏବଂ ଲୋକସଭା ବାଚସ୍କତି ଓମ୍ ବିର୍ଲା ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ରାଜ୍ୟସଭା ସଚିବାଳୟ ଏବଂ ଲୋକସଭା ସଚିବାଳୟ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଏହି ସୂଚନା ପ୍ରଦାନ କରାଯାଇଛି। ପ୍ରସ୍ତାବ ନୋଟିସ୍ର ବିଚାର ବିମର୍ଶ, ପ୍ରାସଙ୍ଗିକତା ଏବଂ ଆନୁଷଙ୍ଗିକ ମୂଲ୍ୟାଙ୍କନ ପରେ ଉଭୟ ସଦନର ଅଧ୍ୟକ୍ଷ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଏଥିରେ କୁହାଯାଇଛି। ପ୍ରଥମ ଥର ପାଇଁ ଲୋକସଭା ଏବଂ ରାଜ୍ୟସଭା ଉଭୟ ସଦନରେ ବିରୋଧୀ ଦଳ ଦଳୀୟ ମନୋଭାବ ଆଧାରରେ ଏହି ମହାଅଭିଯୋଗ ପ୍ରସ୍ତାବ ଆଗତ ନେଇ ନୋଟିସ୍ ଜାରି କରିଥିଲେ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ସଂଶୋଧନ ଆଇନ 2026 ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଏହାକୁ ଅନୁମୋଦନ କରିଥିବା ଉଲ୍ଲେଖ କରାଯାଇଛି। ଏଥିସହ ଅମରାବତୀ ଆନ୍ଧ୍ରପ୍ରଦେଶର ଏକମାତ୍ର ତଥା ସ୍ଥାୟୀ ରାଜଧାନୀ ଭାବେ ପ୍ରତିଷ୍ଠିତ ହେବାକୁ ପଥ ଉନ୍ମୁକ୍ତ ହୋଇଛି। ବଜେଟ୍ ଅଧିବେଶନ ଅବସରରେ ଗତ ସପ୍ତାହରେ ଉଭୟ ସଦନରେ ଏହି ବିଲ୍ ପାରିତ ହୋଇଥିଲା। ସମୟସୀମା ପୂର୍ବରୁ ହର୍ମୁଜ୍ ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରାନଗଲେ ଏବଂ ତେହେରାନ ଯୁଦ୍ଧବିରତି ନେଇ ଚୁକ୍ତିରେ ବିଫଳ ହେଲେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏପରିକି ଗୋଟିଏ ରାତିରେ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇପାରିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଏକ ଗ୍ରହଣଯୋଗ୍ୟ ଚୁକ୍ତିରେ ପହଞ୍ଚିବା ପାଇଁ ଭାରତୀୟ ମାନକ ସମୟ ଆସନ୍ତାକାଲି ସକାଳ 5:30 ପର୍ଯ୍ୟନ୍ତ ଶ୍ରୀ ଟ୍ରମ୍ପ ସମୟସୀମା ଧାର୍ଯ୍ୟ କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଗଣମାଧ୍ୟମକୁ ସୂଚନା ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଲେ ଆମେରିକା ଇରାନର ଶକ୍ତି ଏବଂ ପରିବହନ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରିବ। ଅନ୍ୟପକ୍ଷରେ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଦିଲ୍ଲୀ ବିଧାନସଭା ସୁରକ୍ଷା ଉଲ୍ଲଂଘନ ମାମଲାରେ 3 ଜଣଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀ ଉତ୍ତର ଭାଗ ଡେପୁଟି କମିଶନର ପୁଲିସ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେମାନଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ଅପରାଧିକ ଅନୁପ୍ରବେଶ, ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବଳ ପ୍ରୟୋଗ, ସରକାରୀ ସମ୍ପତ୍ତି କ୍ଷତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିବା ଏବଂ ଅନ୍ୟାନ୍ୟ ଆଇନ ଉଲ୍ଲଂଘନ ନେଇ ମଧ୍ୟ ସିଭିଲ୍ ଲାଇସେନ୍ସ ପୁଲିସ୍ ଷ୍ଟେସନରେ ଏହି ମାମଲା ଦାଖଲ ହୋଇଛି। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଏକ ଗାଡ଼ିରେ ଦିଲ୍ଲୀ ବିଧାନସଭା ପରିସରକୁ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ପ୍ରବେଶ କରିଥିଲେ। ମାମଲାର ତଦନ୍ତ କରି ପୁଲିସ୍ ଗାଡ଼ିଟିକୁ ଅଟକ ରଖିବା ସହ ମୁଖ୍ୟ ଅଭିଯୁକ୍ତ ସରବଜିତ୍ ସିଂହ ଏବଂ ଉତ୍ତରପ୍ରଦେଶର ପିଲ୍ଭିତ୍ର ବାସିନ୍ଦା ଅନ୍ୟ 2 ଜଣଙ୍କୁ ଅଟକ ରଖିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସଂଶୋଧିତ ଖଣିଜ ରିହାତି ନିୟମ ଅଧିସୂଚନା ଗତକାଲି ଖଣି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ଖଣି ଲିଜ୍ ପ୍ରଦାନରେ ସଂଲଗ୍ନ ଅଞ୍ଚଳ ଏବଂ ଆନୁଷଙ୍ଗିକ ଖଣିଜ ପଦାର୍ଥକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ନିୟମ ମାର୍ଗ ଉନ୍ମୁକ୍ତ କରିଛି। ଖଣି ଲିଜ୍ କିମ୍ବା ଭୂତଳ ଖଣିଜ ପଦାର୍ଥର ଏକୀକୃତ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଆବେଦନ ପ୍ରକ୍ରିୟାକୁ ଏହା ଅଧିକ ସହଜ କରିବ। ଏ ସଂକ୍ରାନ୍ତରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ମଧ୍ୟ ଏହି ସଂଶୋଧିତ ନିୟମ ଗୁରୁତ୍ୱ ପ୍ରଦାନ କରୁଛି। ଖଣି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଖଣି ଲିଜ୍ରେ କ୍ଷୁଦ୍ର ଖଣିଜ ପଦାର୍ଥ ସମେତ ଅନ୍ୟ ଯେକୌଣସି ଖଣିଜ ପଦାର୍ଥକୁ ସାମିଲ କରିବାରେ ଏହା ପଥ ଉନ୍ମୁକ୍ତ କରିବ। ଏଥିପାଇଁ ଆବେଦନର 30 ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଆୟୋଜିତ ଏହି ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର 3 ଓଭର 4 ବଲ୍ରେ 2 ୱିକେଟ୍ ବିନିମୟରେ 25 ରନ୍ ସଂଗ୍ରହ ସହ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଏହାପରେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନାହିଁ। ଉଭୟ ଦଳଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଏବେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ସ୍ଥାନରେ ରହିଛି। ପଞ୍ଜାବ କିଙ୍ଗ୍ସ ପ୍ରଥମ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତାମିଲନାଡୁର କଳ୍ପକମ୍ରେ ସ୍ୱଦେଶୀ ନିର୍ମିତ ରିଆକ୍ଟର ଭାରତର ପରମାଣୁ ଶକ୍ତି କାର୍ଯ୍ୟକ୍ରମରେ ମାଇଲିଖୁଣ୍ଟ ସାବ୍ୟସ୍ତ ହେବ, କହିଲେ ପ୍ରଧାନମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ। ସଂସଦର ଉଭୟ ସଦନରେ ଅଗ୍ରାହ୍ୟ ହେଲା ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଆଗତ ମହାଅଭିଯୋଗ ପ୍ରସ୍ତାବ। ହର୍ମୁଜ୍ ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରିବାରେ ବିଫଳ ହେଲେ ଇରାନ ବିରୁଦ୍ଧରେ ଆକ୍ରମଣ ଅଧିକ ତୀବ୍ର ହେବ ବୋଲି ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ବର୍ଷା ଯୋଗୁଁ ସମ୍ଭବ ହୋଇନାହିଁ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍। ସମ୍ବାଦ ଶେଷ ହେଲା।